ନମସ୍କାର ଯୁବବନ୍ଧୁଗଣ, ଗତକାଲି ତ ସାରା ଦିନ ଆପଣମାନଙ୍କର ମନ ବୋଧହୁଏ କ୍ରିକେଟ୍ ମ୍ୟାଚ୍ରେ ଥିଲା। ଗୋଟିଏ ପକ୍ଷରେ ପରୀକ୍ଷାର ଚିନ୍ତା, ଅନ୍ୟ ପକ୍ଷରେ ବିଶ୍ୱକପ୍। ହୋଇପାରେ ଆପଣ ନିଜର ଛୋଟ ଭଉଣୀକୁ କହିଥିବେ ଯେ ମଝିରେ ମଝିରେ ଆସି ସ୍କୋର କହିଦେଉଥିବାକୁ, ଏମିତିକି ବିଜୟୀ ଉତ୍ସବ ପାଳନ କରିବାର ଅବସର ବି ଆପଣମାନଙ୍କୁ ମିଳିନଥିବ। ବେଳେବେଳେ ଆପଣଙ୍କୁ ଏକଥା ବି ଅନୁଭବ ହେଉଥିବ, ଛାଡ଼ ଭାଇ କିଛିଦିନ ପରେ ତ ହୋଲି ଆସୁଛି। ପୁଣି କିଛିକ୍ଷଣ ପରେ ମୁଣ୍ଡରେ ହାତ ରଖି ବସି ଭାବୁଥିବେ ଯେ ଏଥର ମଧ୍ୟ ହୋଲିଟା ବେକାର ହୋଇଗଲା, କାହିଁକି ଓ ପରୀକ୍ଷା ଆସିଗଲା ପରା। ହୁଏ, ଏମିତି ହୁଏ, ନିଶ୍ଚିତ ଭାବରେ ଏଭଳି ହୁଏ, ମୁଁ ଜାଣିଛି। ସେ ଯାହା ହେଉ ବନ୍ଧୁଗଣ, ଆପଣମାନଙ୍କର ଅସୁବିଧା ସମୟରେ ମୁଁ ଆପଣଙ୍କ ପାଖରେ ଅଛି। ଆପଣମାନଙ୍କ ପାଇଁ ଇଏ ଏକ ବିଶେଷ ସୁଯୋଗ। ଏବେ ମୁଁ ଆସିଛି, କିନ୍ତୁ ଆପଣମାନଙ୍କୁ କୌଣସି ଉପଦେଶ ଦେବାକୁ ଆସିନାହିଁ, ଏଭଳି କିଛି ହାଲୁକା ଫୁଲୁକା କଥା କହିବାକୁ ଆସିଛି। ଆପଣମାନେ ବହୁତ ପଢ଼ିଲେଣି ନା, ବହୁତ ଥକିଗଲେଣି ନା। ମା ଗାଳି ଦେଉଛନ୍ତି, ବାପା ପାଟି କରୁଛନ୍ତି, ଶିକ୍ଷକମାନେ ପାଟି କରୁଛନ୍ତି, ଜାଣେ ନାହିଁ କ'ଣ କ'ଣ ଶୁଣିବାକୁ ପଡ଼ୁଛି। ଟେଲିଫୋନ୍ ରଖ, ଟିଭି ବନ୍ଦ କର, କମ୍ପ୍ୟୁଟର ପାଖରେ ବସି ରହୁଛ, ଏଗୁଡ଼ାକ ସବୁ ବନ୍ଦ କର, ଚାଲ ପଢ଼। ଏ କଥା ସବୁ ଘରେ ଘରେ ଚାଲିଥାଏ ନା, ବର୍ଷ ସାରା ଏସବୁ ଶୁଣି ଆସିଛ। ଦଶମ ଶ୍ରେଣୀରେ ହେଉ ବା ଦ୍ୱାଦଶ ଶ୍ରେଣୀରେ, ଏହା ମଧ୍ୟ ଭାବୁଥିବ ଯେ ଶୀଘ୍ର କେମିତି ପରୀକ୍ଷା ଶେଷ ହୋଇଗଲେ ରକ୍ଷା, ଏହା ଭାବୁଛନ୍ତି ନା। ମୁଁ ଜାଣିଛି ଆପଣମାନଙ୍କର ମନର ସ୍ଥିତିକୁ ମୁଁ ଭଲ ଭାବରେ ଜାଣିଛି, ଏବଂ ଏଇଥିପାଇଁ ମୁଁ ଆପଣମାନଙ୍କ ସହିତ ନିଜର ମନର କଥା କହିବା ପାଇଁ ଆଜି ଆସିଛି। ହଁ, ଆଜିର ବିଷୟ ଟିକିଏ କଠିନ। ଆଜିର ବିଷୟ ଉପରେ ବାପା ମା'ମାନେ ଚାହାନ୍ତି ଯେ ମୁଁ ଏମିତି କଥା କହେ ଯାହାକି ସେମାନେ ନିଜର ପୁଅ ଝିଅଙ୍କୁ କହିପାରନ୍ତି ନାହିଁ। ଆପଣମାନଙ୍କର ଶିକ୍ଷକ ଚାହୁଁଥିବେ ଯେ ମୁଁ ସେଭଳି କଥା କହିବି ଯେପରି ସେମାନଙ୍କର ଛାତ୍ରଛାତ୍ରୀ ଠିକ୍ କଥା ଗ୍ରହଣ କରିବେ, ଏବଂ ଛାତ୍ରଛାତ୍ରୀ ଚାହୁଁଥିବେ ମୁଁ ଏଭଳି କିଛି କଥା କହିବି ଯାହାଦ୍ୱାରା କି ସେମାନଙ୍କ ଘରେ ଯେଉଁ ମାନସିକ ଚାପ ଅଛି ତାହା କିଛି ପରିମାଣରେ କମ୍ ହୋଇପାରିବ। ମୁଁ ଜାଣିନାହିଁ ମୋର ଏ କଥା କାହା ପାଇଁ କେତେ ଉପଯୋଗୀ ହେବ, କିନ୍ତୁ ମୋତେ ଖୁସି ଲାଗିବ ଯେ ଯାହା ହେଉ ମୋର ଯୁବବନ୍ଧୁମାନଙ୍କର ଜୀବନର ବିଶେଷ ମହତ୍ତ୍ୱପୂର୍ଣ୍ଣ କ୍ଷଣରେ ମୁଁ ସେମାନଙ୍କ ସାଙ୍ଗରେ ଥିଲି, ମୋ ମନର କଥା ସେମାନଙ୍କ ସହିତ ଗୁଣୁଗୁଣୁ ହେଉଥିଲି। ବାସ୍, ଏତିକି କେବଳ ମୋର ଉଦ୍ଦେଶ୍ୟ। ଏମିତି ବି ମୋର କୌଣସି ଅଧିକାର ନାହିଁ ଯେ ଆପଣ କିଭଳି ପରୀକ୍ଷାରେ ଭଲ କରିବେ, ଉତ୍ତର କିଭଳି ଲେଖିବେ, ଉତ୍ତର ଲେଖିବାର ପଦ୍ଧତି କ'ଣ, ଅଧିକରୁ ଅଧିକ ମାର୍କ ପାଇବାର ଉପାୟ କ'ଣ, ଏସବୁର ଉତ୍ତର ମୁଁ ଦେଇପାରିବି। କାରଣ ମୁଁ ଜଣେ ଅତି ସାଧାରଣ ସ୍ତରର ଛାତ୍ର, କାରଣ ମୁଁ ମୋ ଜୀବନରେ କୌଣସି ପରୀକ୍ଷାରେ ଶ୍ରେଷ୍ଠ ଫଳ ପାଇପାରିନାହିଁ, ଯେକୌଣସି ସାଧାରଣ ପିଲାଙ୍କ ପରି ମୋର ପଢ଼ାପଢ଼ି ଥିଲା। ତା ଛଡ଼ା ମୋର ହସ୍ତାକ୍ଷର ବହୁତ ଖରାପ ଥିଲା, ବେଳେବେଳେ ମୁଁ ଏଇଥିପାଇଁ ପାସ୍ ହୋଇଯାଉଥିଲି କାରଣ ମୋର ଶିକ୍ଷକ ମୋର ଉତ୍ତର ବୋଧ ହୁଏ ପଢ଼ିପାରୁନଥିବେ। ସେ ଯାହା ହେଉ, ଏହା ତ ଗୋଟିଏ ଆଡ଼ୁସାଡ଼ୁ କଥା ମୁଁ କହିଲି, କିନ୍ତୁ ଆଜି ମୁଁ ଆପଣମାନଙ୍କୁ ଗୋଟିଏ କଥା ନିଶ୍ଚିତ ଭାବରେ କହିବାକୁ ଚାହିଁବି ଯେ ଆପଣମାନେ ପରୀକ୍ଷାକୁ କିପରି ଗ୍ରହଣ କରନ୍ତି ଏବଂ ତା ଉପରେ ଆପଣମାନଙ୍କର ପରୀକ୍ଷା କେମିତି ହେବ ତାହା ନିର୍ଭର କରେ। ଅଧିକାଂଶ ଲୋକଙ୍କୁ ମୁଁ ଦେଖିଛି ଯେ ସେମାନେ ଏହାକୁ ଜୀବନର ଏକ ବହୁତ ବଡ଼ ଘଟଣା ହିସାବରେ ଗ୍ରହଣ କରନ୍ତି, ଏବଂ ସେମାନେ ଭାବନ୍ତି ପରୀକ୍ଷା ଖରାପ ହେଲେ ସାରା ଜୀବନ ନଷ୍ଟ ହୋଇଗଲା। ବନ୍ଧୁଗଣ, ସଂସାର ଏମିତି ନୁହେଁ, ତେଣୁ କେବେ ହେଲେ ନିଜକୁ ଏତେ ଚାପରେ ରଖନ୍ତୁ ନାହିଁ। ହଁ, ଭଲ ଫଳାଫଳ ପାଇବାର ସଂକଳ୍ପ ରଖିବାକୁ ପଡ଼ିବ, ଦୃଢ଼ ସଂକଳ୍ପ ହେବାକୁ ପଡ଼ିବ, ନିଜର ଲକ୍ଷ୍ୟ ନିଶ୍ଚିତ କରିବାକୁ ପଡ଼ିବ, କିନ୍ତୁ ପରୀକ୍ଷା ବୋଝ ହେବା ଉଚିତ ନୁହେଁ, ଏବଂ ପରୀକ୍ଷା ଜୀବନର ପ୍ରକୃତ ମୂଲ୍ୟାଙ୍କନ କରୁଛି ଏପରି ଭାବିବା ମଧ୍ୟ ଉଚିତ ନୁହେଁ। ଏଭଳି ବହୁତ ଲୋକ ଅଛନ୍ତି ଯେଉଁମାନେ ପରୀକ୍ଷାରେ ଅସଫଳ ହୋଇଛନ୍ତି, କିନ୍ତୁ ଜୀବନରେ ବହୁତ ସଫଳ ହୋଇଛନ୍ତି। ତେଣୁ ଏହା ତ ଜୀବନକୁ ଦେଖିବାର ଏକ ଦୃଷ୍ଟିଭଙ୍ଗୀ ମାତ୍ର, ଯେ ଆପଣ ପରୀକ୍ଷାକୁ କିପରି ଦୃଷ୍ଟିରେ ଦେଖନ୍ତି। ମୁଁ ଯେବେ ପଢ଼ୁଥିଲି, ମୋର ଜଣେ ସାଙ୍ଗ ମୋ ସାଙ୍ଗରେ ଥିଲା, ଯିଏ ବହୁତ ଖୁସିରେ ରହୁଥିଲା ଏବଂ ସବୁବେଳେ କହୁଥିଲା, ଭାବନାତବ୍ୟମ୍ ତୋ ଭି ମରଣାତବ୍ୟମ୍, ନ ଭବତବ୍ୟମ୍ ତୋ ଭି ମରତବ୍ୟମ୍, ତୋ ନାକାମି ମାଥାକୁଟମ୍ କିଂ କର୍ତ୍ତବ୍ୟମ୍। ତେଣୁ ଏହା ମଧ୍ୟ ଜୀବନକୁ ଦେଖିବାର ଏକ ଉପାୟ। ସେ ପଢ଼ିବାରେ ଭଲ ଥିଲା, କିନ୍ତୁ ଖୁସିରେ ଜୀବନ ଅତିବାହିତ କରୁଥିଲା, ପରୀକ୍ଷାକୁ ବହୁତ ହାଲକା ଭାବରେ ନେଉଥିଲା, ଏବଂ ସେଇଥିପାଇଁ ତାକୁ ବହୁତ ସୁବିଧା ହେଉଥିଲା। ମୋର ପିତାମାତାଙ୍କୁ ବିଶେଷ ଭାବରେ କହିବାର ଅଛି ଯେ ବେଳେବେଳେ ଆପଣମାନେ ହିଁ ଆପଣଙ୍କ ଘରେ ପରୀକ୍ଷାକୁ ଗୋଟିଏ ବୋଝ କରିଦେଇଥାନ୍ତି। ବୋଝ ହେବାର ଏହା ଏକ କାରଣ ଯେ ଆପଣ ନିଜର ସମ୍ପର୍କୀୟମାନଙ୍କର, ନିଜର ବନ୍ଧୁବାନ୍ଧବମାନଙ୍କର ପୁଅ ଝିଅଙ୍କ ସହିତ ନିଜର ପୁଅ ଝିଅମାନଙ୍କର ତୁଳନା କରନ୍ତି। ମୋର ବନ୍ଧୁବାନ୍ଧବଙ୍କର ପୁତ୍ର କନ୍ୟାଠାରୁ ମୋର ପୁଅ ଝିଅ ଆଗରେ ରୁହନ୍ତୁ, ଆପଣଙ୍କ ମନରେ ଏଇ ଯେଉଁ ଭ୍ରମ ଧାରଣା ସୃଷ୍ଟି ହୁଏ ତାହା ହିଁ ଆପଣଙ୍କ ପୁଅ ଝିଅଙ୍କ ଉପରେ ଚାପ ସୃଷ୍ଟି କରେ। ଆପଣମାନେ ଭାବନ୍ତି ଯେ ମୋ ନିଜ ଲୋକମାନଙ୍କ ଭିତରେ ମୋ ପୁଅର ନାଁ ଉଜ୍ଜଳ ହେଉ। ପୁଅର ନାଁ ତ ଉଜ୍ଜଳ ହେବ, କିନ୍ତୁ ଆପଣମାନେ ନିଜ ନାଁ ଉଜ୍ଜଳ କରିବାକୁ ଚାହାନ୍ତିନି। କ'ଣ ଆପଣ ଏକଥା ଜାଣନ୍ତିନି ଯେ ଆପଣଙ୍କ ପୁଅକୁ ଆପଣ ଗୋଟିଏ ପ୍ରତିଯୋଗିତାରେ ଠିଆ କରାଇଛନ୍ତି? ଜୀବନର ବିଶାଳତା ସହିତ, ଜୀବନର ବ୍ୟାପକତା ସହ ଆମେ କ'ଣ ଆମକୁ ଯୋଡ଼ି ପାରିବା ନାହିଁ? ସାହି ପଡ଼ିଶା ଏବଂ ସାଙ୍ଗସାଥୀଙ୍କ ପିଲାମାନଙ୍କ ସହ ସେ କିପରି ସମାନ ହେବ, ଏ ବିଷୟରେ କ'ଣ ଆପଣ କେବେ ଚିନ୍ତା କରିଛନ୍ତି? ଏହା କ'ଣ ଆପଣଙ୍କୁ ସନ୍ତୋଷ ଦେବ? ଆପଣ ଥରେ ଭାବନ୍ତୁ ତ, ନିଜ ମନ ଭିତରେ ଏଭଳି ତୁଳନା କରିବା ଏବଂ ଏଥିପାଇଁ ନିଜ ପୁଅ ଝିଅର ଜୀବନକୁ ଛୋଟ କରିଦେବା କେତେ ଯଥାର୍ଥ। ପିଲାମାନଙ୍କ ସହିତ କଥାବାର୍ତ୍ତା ହେଲାବେଳେ ସୁନ୍ଦର ସ୍ୱପ୍ନର କଥା କୁହନ୍ତୁ, ଆକାଶରେ ଡେଣା ମେଳେଇ ଉଡ଼ିବାର କଥା କୁହନ୍ତୁ, ଆପଣ ଦେଖିବେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆରମ୍ଭ ହୋଇଯିବ। ବେଳେବେଳେ ଆମେ ଏକଥା ବି ଦେଖୁ ଯେ ପିଲାମାନେ ପରୀକ୍ଷା ଦେବାକୁ ଗଲାବେଳେ ବାପା ମା'ମାନେ ସେମାନଙ୍କୁ ଭଲରେ ଖୁଆଇ ପିଆଇ ପଠାଇଥାନ୍ତି, ସେମାନଙ୍କ ପାଇଁ ନୂଆ ନୂଆ ପୋଷାକ ତିଆରି କରନ୍ତି, ସେମାନଙ୍କ ପାଇଁ ନୂଆ କଲମ ଆଣନ୍ତି, ବେଳେବେଳେ ତ କେତେକ ଧାର୍ମିକ ପ୍ରକ୍ରିୟାରେ ଭାଗ ନେବାରେ ବିଶ୍ୱାସ କରନ୍ତି ଏବଂ ଗୁରୁଜନମାନଙ୍କ ପାଖକୁ ଯାଇ କଲମର ପୂଜା କରାନ୍ତି। କିନ୍ତୁ ପିଲାଙ୍କୁ ଏ କଲମ ଅନୁକୂଳ ହେବ କି ନାହିଁ, ସେ ନୂଆ ପୋଷାକ ପିନ୍ଧି ପରୀକ୍ଷା ଦେବାକୁ ଗଲେ ଆରାମଦାୟକ ହେବ କି ନାହିଁ, ସ୍ୱତନ୍ତ୍ର ଖାଦ୍ୟ ଖାଇ ଗଲେ 3 ଘଣ୍ଟା ପର୍ଯ୍ୟନ୍ତ ସେ ଠିକ୍ ଭାବରେ ପରୀକ୍ଷା ହଲ୍ରେ ବସି ପାରିବ କି ନାହିଁ, ଏହିସବୁ କଥା କୌଣସି ବାପା ମା' ଚିନ୍ତା କରନ୍ତି ନାହିଁ। ସେମାନଙ୍କ ମନକୁ ତ ଖାଲି ନୂଆ ନୂଆ କଥା ଆସିଥାଏ, ଆଜି ପରୀକ୍ଷା ଅଛି, ନା ଭାଇ ପରୀକ୍ଷାକୁ ଅତି ସହଜରେ ନିଅ, ଯେମିତି ସବୁଦିନ ପରି, ଏହାକୁ ସବୁଦିନ ପରି ଗ୍ରହଣ କର। ପ୍ରତିଦିନ ଯେପରି କଲମକୁ ବ୍ୟବହାର କର ସେହିଭଳି କର, ପ୍ରତିଦିନ ଯେପରି ଖାଦ୍ୟ ଖାଅ ସେମିତି ଆଜି ମଧ୍ୟ ଖାଦ୍ୟ ଖାଅ। ବାପା ମାଆଙ୍କୁ ମୋର ଗୋଟିଏ ଅନୁରୋଧ, ତାକୁ ଯାହା ପସନ୍ଦ ତାକୁ ତାହା ହିଁ କରିବାକୁ ଦିଅନ୍ତୁ, ଆପଣ ତାକୁ ଗାଳି ଦିଅନ୍ତୁ ନାହିଁ। ବେଳେବେଳେ ବାପା ମାଆଙ୍କୁ ଲାଗେ ଯେ ଆଗକୁ ପରୀକ୍ଷା ଅଛି, ଟିକିଏ ଭଗବାନଙ୍କୁ ପୂଜା କରିଦେବା, ଟିକିଏ ମନ୍ତ୍ର ପଢ଼ିଦେବା, ବ୍ରତ ଉପବାସ କରିଦେବା, ଆଉ ଯଦି ଏଥିରୁ କିଛି ଛାଡ଼ିଯାଏ ତେବେ ମନରେ ଆଶଙ୍କା ସୃଷ୍ଟି ହୁଏ। କେତେକ ବାପା ମା' ଏଭଳି ମଧ୍ୟ କୁହନ୍ତି ଯେ ପ୍ରଥମେ ବାମପାଦ ଘର ବାହାରେ ରଖ, ଆଉ କେତେକ କହନ୍ତି ଡାହାଣ ପାଦ, ଏଗୁଡ଼ିକ ସବୁ ଅବିଶ୍ୱାସର ପରିଣତି। ଆମ ଉପରେ ଯେତେବେଳେ ଆମର ବିଶ୍ୱାସ ତୁଟିଯାଏ ସେତେବେଳେ ଏସବୁ ଘଟେ, ଆପଣମାନଙ୍କର ଆତ୍ମବିଶ୍ୱାସର ଅଭାବ ଜଳ ଜଳ ଦିଶିଯାଏ। ମୋର ସ୍ପଷ୍ଟ ମତ, ଯେଉଁଠି ଆତ୍ମବିଶ୍ୱାସର କମ୍ ହୁଏ ସେଇଠି ଅନ୍ଧବିଶ୍ୱାସର ପ୍ରବେଶ ହୁଏ, ଆତ୍ମବିଶ୍ୱାସର ଅଭାବ ହିଁ ଅନ୍ଧବିଶ୍ୱାସର ଜନନୀ ବୋଲି ମୁଁ ମାନେ। ଏଣୁ ଏସବୁ କରନ୍ତୁ ନାହିଁ, ଏଭଳି କିଛି ଭାବନ୍ତୁ ନାହିଁ ଯାହା ଆମର ଆତ୍ମବିଶ୍ୱାସକୁ ଟିକିଏ ବି ହେଲେ କ୍ଷତି ପହଞ୍ଚାଇବ, ଏବଂ ଏହି ଆତ୍ମବିଶ୍ୱାସ ହିଁ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ରାସ୍ତା ଦେଖାଇବ। ଅଧିକାଂଶ ସମୟରେ ମୁଁ ଦେଖିଛି ଆମେ ପରୀକ୍ଷା ଦେଉ ଏବଂ ପରିଣାମର ଚିନ୍ତା କରୁ, କାଲି କ'ଣ ହେବ, କିପରି ହେବ, ଫଳାଫଳ ପରେ କ'ଣ ହେବ, ତାପରେ କ'ଣ ହେବ, ଏମିତି ଏମିତି ଅନେକ ଅନେକ କଥା। ଆରେ ଭାଇ, ଯାହା ହେବାର ଥିବ ତାହା ହେବ, ବନ୍ଧୁଗଣ ଛାଡ଼ନ୍ତୁ ସେସବୁ କଥା, କେତେଦିନ ପର୍ଯ୍ୟନ୍ତ ଏସବୁ କଥା ହେଉଥିବେ ଯେ? ପରୀକ୍ଷା ଭଲ ହେବା ପାଇଁ ମୋର ମତ ହେଲା ଯେ ଆପଣମାନେ ଯେଉଁ ପେପର ଅଛି ସେଥିରେ ମନ ଦିଅନ୍ତୁ, ଯେଉଁ ପ୍ରଶ୍ନର ଉତ୍ତର ଲେଖିଛନ୍ତି ମନେ ଲଗାନ୍ତୁ, କାଲି ଯେଉଁ ପରୀକ୍ଷା ହେବ ସେ ବିଷୟରେ ଆଲୋଚନା କରନ୍ତୁ, କାଲି କେଉଁ ପରୀକ୍ଷା ହେବ, ପରୀକ୍ଷା ପରେ କ'ଣ ହେବ, ଫଳ କେବେ ବାହାରିବ, ଏସବୁ ବେକାର କଥା ଚିନ୍ତା କରନ୍ତୁ ନାହିଁ। ସଫଳ ହେବା ପାଇଁ ବର୍ତ୍ତମାନକୁ ଉପଯୋଗ କରନ୍ତୁ, ମନ ଭରି ସବୁ କାମ କରନ୍ତୁ। ଆପଣମାନେ ଗତକାଲି କ୍ରିକେଟ୍ ମ୍ୟାଚ୍ ନିଶ୍ଚିତ ଭାବରେ ଦେଖିଥିବେ, ଭାରତ ଜିତିଗଲା ନା? ଆପଣ ମଧ୍ୟ ମନେ ମନେ ଅଭିନନ୍ଦନ ଜଣାଇଥିବେ ଭାରତୀୟ ଟିମ୍କୁ। ମୁଁ ମଧ୍ୟ ଭାରତର ବିଜୟ ପାଇଁ ଟିମ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛି। କିନ୍ତୁ ଏକଥା ବି ବିଚାର କରନ୍ତୁ ଯେ କୌଣସି ଭଲ ବ୍ୟାଟ୍ସମ୍ୟାନ୍ ଖେଳିଲା ବେଳେ ସେ ବୋଲରଙ୍କୁ ଦେଖୁଥାଏ କି? ସେ ପୁରା ମ୍ୟାଚ୍କୁ ମନରେ ରଖିଥାଏ କି? ୟା ପୂର୍ବରୁ କେତେ ରନ୍ ସ୍କୋର କରିଥିଲେ, ଅନ୍ୟମାନେ କେତେ ରନ୍ ସ୍କୋର କରିଛନ୍ତି, ସେ କଥା ତା ମନ ଭିତରେ ଥାଏ କି? ନା, ଏସବୁ ନୁହେଁ। ମୁଁ ସ୍ୱୀକାର କରେ ଯେ ଭଲ ବ୍ୟାଟ୍ସମ୍ୟାନ୍ ଯେଉଁ ବଲ୍ଟି ଆସେ କେବଳ ସେହି ବଲ୍ ଉପରେ ଧ୍ୟାନ କେନ୍ଦ୍ରିତ କରାଏ, ଏବଂ ଆଗାମୀ ବଲ୍ର ଚିନ୍ତା ସେ କରେ ନାହିଁ କି ପୂର୍ବ ବଲ୍ର ତ୍ରୁଟିକୁ ସେ ମନେ ପକାଏ ନାହିଁ। ସେ ତ ବର୍ତ୍ତମାନକୁ ନେଇ ଜିଏ ଏବଂ ସେହି ବଲ୍କୁ ସେ ସାମ୍ନା କରେ ଏବଂ ସେହି ବଲ୍ରୁ ସେ ରନ୍ ସଂଗ୍ରହ କରେ। ଆପଣମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଆପଣମାନେ ବି ଆଗ ପଛ, ଏପଟ ସେପଟ, ତଳ ଉପର ଏସବୁ କଥା ବିଚାର ନ କରି ବର୍ତ୍ତମାନ ସହିତ ନିଜକୁ ସାମିଲ କରାନ୍ତୁ, ବର୍ତ୍ତମାନକୁ ଗ୍ରହଣ କରନ୍ତୁ, ଦେଖିବେ ସଫଳତା ଆପେ ଆପେ ଆସିଯିବ। ଶ୍ରୀ ଆର୍ କାମତ୍ ମହାଶୟ ମୋତେ ତାମିଲନାଡ଼ୁରୁ ଏକ ବଢ଼ିଆ ଶବ୍ଦ ପଠାଇଛନ୍ତି। ସେ କହିଛନ୍ତି ଛାତ୍ରମାନେ ଜଣେ ଜଣେ ଯୋଦ୍ଧା ଭାବେ ଜିଇଁବା ଉଚିତ। ସେ 2 ବହୁତ ସୁନ୍ଦର ଶବ୍ଦ ଦେଇଛନ୍ତି। ଆପଣମାନେ ୱାରିଅର୍ ହୁଅନ୍ତୁ ନାହିଁ, ବରଂ ୱାରିଅର୍ ହୁଅନ୍ତୁ। ଅର୍ଥାତ୍ ଆପଣମାନେ ଦିନରାତି ଚିନ୍ତା କରନ୍ତୁ ନାହିଁ, ବିବ୍ରତ ହୁଅନ୍ତୁ ନାହିଁ, ବରଂ ଯୋଦ୍ଧା ହୁଅନ୍ତୁ। ଓରିୟର ଏବଂ ୱାରିୟର କାମତ ମହାଶୟ ଆମକୁ ଦୁଇଟି ବଢ଼ିଆ ଶବ୍ଦ ଦେଇଛନ୍ତି। ମୋତେ ଲାଗେ ଯେ ଆପଣମାନେ ସେହିଭଳି ଚିନ୍ତାମୁକ୍ତ ହୋଇ କାମ କରିବା ଉଚିତ। ମୁମ୍ବାଇ ମହାରାଷ୍ଟ୍ରରୁ ଅରୁଣାବ ମେହେତା ମୋତେ ଲେଖିଛନ୍ତି, ଆମ ଭିତରେ ଚାପ ଥାଏ ଯେ ପରୀକ୍ଷାରେ କମ୍ ମାର୍କ ଆସିଲେ ଆମର ଭବିଷ୍ୟତ ପୁରା ନଷ୍ଟ ହୋଇଯିବ। ଏବଂ ପୁଣି ସେ ଲେଖିଛନ୍ତି, ଏଭଳି ପ୍ରତିଯୋଗିତାମୂଳକ ସମୟରେ ମୁଁ କ'ଣ କରୁଥିଲି। ପ୍ରଥମ କଥା ଅରୁଣାବ, ମୁଁ ଏଭଳି କଥାକୁ ପ୍ରତିଦ୍ୱନ୍ଦ୍ୱିତା ବୋଲି କେବେ ହେଲେ ଭାବେ ନାହିଁ, ବରଂ ଏହାକୁ ମୁଁ ଏକ ସୁଯୋଗ ବୋଲି ଭାବେ। ମୋର ମତ ହେଲା ଯେ ପ୍ରତିଦିନ ଆମେ ଆମର ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ। ଅନ୍ୟ ଜଣେ ଆମର ପ୍ରତିଦ୍ୱନ୍ଦ୍ୱିତା କରାଇବ କିପରି? ଅନ୍ୟମାନେ ଆମର ପରୀକ୍ଷା କରାଇବେ କିପରି? ଆମେ ହିଁ ଆମର ପରୀକ୍ଷା ନେବା। ପ୍ରତିଦିନ ଏକ ସଂକଳ୍ପ କରିବା, ସଂକଳ୍ପ ପୂର୍ଣ୍ଣ କରିବାର ପ୍ରୟାସ କରିବା, ଏହା ଆମର ପରୀକ୍ଷା ହେବ। ଏବଂ ସଂକଳ୍ପରେ ଯଦି କିଛି କମ୍ ରହିଯାଏ, ତେବେ ପୂର୍ଣ୍ଣ ଶକ୍ତି ସହିତ ପୁଣି ଆମେ ଆଗକୁ ବଢ଼ିବା। କାଲି ଯଦି ମୁଁ ଭାବିଥିଲି 10 କିଲୋମିଟର ଚାଲିବି, କିନ୍ତୁ ସେ କାମ କରିପାରିନଥିଲି, ଠିକ୍ ଅଛି, କିନ୍ତୁ ପ୍ରଥମ ଦିନ ତ ମୁଁ 6 କିଲୋମିଟର ଚାଲିଥିଲି ନା, ଆଜି 8 କିଲୋମିଟର ଚାଲିବି, ଆଉ ତାର ଆନନ୍ଦ ମୁଁ ନିଶ୍ଚୟ ଉଠାଇବି। ଆମେ ନିଜକୁ ନିଜେ ପରୀକ୍ଷା କରାଇ ନେବା। ଆପଣ ଦେଖିବେ ଆପଣ ପ୍ରତ୍ୟେକ ପରୀକ୍ଷାକୁ ପାର କରିପାରୁଛନ୍ତି। ଆପଣ ପରୀକ୍ଷାର ଚାପକୁ ମଧ୍ୟ ତୁଳନା କରନ୍ତୁ ନାହିଁ, ତାକୁ ଏକ ସୁଯୋଗ ଭାବେ ଗ୍ରହଣ କରନ୍ତୁ। ଏହାକୁ ଏକ ଖେଳ ରୂପେ ଗ୍ରହଣ କରି ଏହାକୁ ଖେଳନ୍ତୁ। ଜୀବନରେ ସମସ୍ୟାଗୁଡ଼ିକ ଖେଳ ରୂପରେ ମଧ୍ୟ ଗ୍ରହଣ କରାଯାଇପାରେ, ସମସ୍ୟାଗୁଡ଼ିକୁ ସୁଯୋଗ ରୂପେ ମଧ୍ୟ ବଦଳାଯାଇପାରେ। ଉତ୍ତରପ୍ରଦେଶର ବାରାଣସୀ ହେଉଛି ମୋର ସଂସଦୀୟ କ୍ଷେତ୍ର, ଯେଉଁଠାରେ ଲୋକମାନେ ମୋତେ MP ଭାବରେ ନିର୍ବାଚିତ କରିଛନ୍ତି। ସେହି ବାରାଣସୀରୁ ବିନୀତା ତିୱାରୀ ମୋତେ ଲେଖିଛନ୍ତି, ପରୀକ୍ଷାର ଫଳାଫଳ ପରେ ଆତ୍ମହତ୍ୟା ଖବର ଶୁଣିବା ପରେ ସେ ଦୁଃଖିତ ହୋଇଯାଆନ୍ତି। ପୁଣି ସେ ଲେଖିଛନ୍ତି ଯେ ପରୀକ୍ଷାରେ ସଫଳତା ହିଁ ଜୀବନର ସବୁକିଛି ନୁହେଁ, ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିନୀତା ସେହି କଥା କହିଛନ୍ତି ଯାହା ମୁଁ ଆଗରୁ କହିଆସିଛି। ବେଳେବେଳେ ମୁଁ ଦେଖେ ଯେ ଯେତେବେଳେ ପରୀକ୍ଷା ହୁଏ କିଛି ଲୋକ ନର୍ଭସ୍ ହୋଇଯାଆନ୍ତି, କିନ୍ତୁ ଯେଉଁମାନେ ନର୍ଭସ୍ ହୋଇଯାଆନ୍ତି ଆପଣ ସେମାନଙ୍କର ଟିକିଏ ବିଶ୍ଳେଷଣ କରନ୍ତୁ, ଦେଖିବେ ସେମାନେ କେବଳ ପରୀକ୍ଷା ବେଳେ ନର୍ଭସ୍ ହୁଅନ୍ତି ନାହିଁ, ବରଂ ଯଦି ଘରକୁ କୌଣସି ଅତିଥି ଆସିବାର ଅଛି ସେତେବେଳେ ମଧ୍ୟ ସେମାନେ ନର୍ଭସ୍ ହୁଅନ୍ତି। ମନେ କରନ୍ତୁ ତାଙ୍କ ଘରକୁ ସନ୍ଧ୍ୟା 5 ବେଳେ କୌଣସି ବିଶିଷ୍ଟ ଅତିଥି ଆସିବାର ଅଛି, ଆପଣ ତାକୁ ଦେଖିବେ ସେମାନେ 4:30 ନର୍ଭସ୍ ହେବାର ଆରମ୍ଭ କରିଯିବେ। ନର୍ଭସ୍ ହେବା ସେମାନଙ୍କର ଗୋଟିଏ ସହଜାତ ପ୍ରବୃତ୍ତି। କେବଳ ଅତିଥି ଆସିବା ନୁହେଁ, ଆପଣମାନେ ଦେଖିଥିବେ ଟ୍ରେନ୍ ଆସିବା ସମୟରେ ପ୍ଲାଟଫର୍ମରେ ଠିଆ ହୋଇଥିବା କିଛି ଲୋକ ମଧ୍ୟ ନର୍ଭସ୍ ହୋଇଯାଆନ୍ତି। ଆରେ ଭାଇ, ଆପଣଙ୍କ ପାଖରେ ରିଜର୍ଭେସନ୍ ଅଛି, ଆପଣଙ୍କର ସିଟ୍ ନିଶ୍ଚିତ ହୋଇଛି, ଟ୍ରେନ୍ ଆସିବାର ଅଛି, ଆପଣଙ୍କୁ ଟ୍ରେନ୍ରେ ଯିବାର ଅଛି, ତେବେ ଏତେ ନର୍ଭସ୍ କାହିଁକି? କିନ୍ତୁ ସେମାନେ ନର୍ଭସ୍ ହେବେ ହିଁ ହେବେ, ଏହା ସେମାନଙ୍କର ଏକ ମାନସିକତା। ପୁଣି କେତେକ ଲୋକଙ୍କୁ ମୁଁ ଦେଖିଛି ସେମାନେ ନର୍ଭସ୍ ହେବାରେ ଆନନ୍ଦ ପାଆନ୍ତି ଏବଂ ବନ୍ଧୁମାନଙ୍କୁ ଫୋନ୍ କରନ୍ତି, ସମ୍ପର୍କୀୟମାନଙ୍କୁ ଫୋନ୍ କରନ୍ତି, ନା ନା ମୋର ପରୀକ୍ଷା ଅଛି, ମୋତେ ବହୁତ ଡର ଲାଗୁଛି, ଜଣା ନାହିଁ କ'ଣ ହେବ, କେମିତି ହେବ, କେମିତି ପ୍ରଶ୍ନ ଆସିବ, ଇତ୍ୟାଦି ଇତ୍ୟାଦି ମୁଁ ଭାବେ, ଅନୁଭବ କରେ। ହୁଏତ ସେମାନେ ନିଶ୍ଚିତ ଭାବରେ ଗୋଟିଏ ସୁରକ୍ଷିତ ଜୀବନ ଜିଉଁଥିବେ। ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ ବାପା ମା, ବଡ଼ ଭାଇ, ଭାଉଜ, ଭଉଣୀଙ୍କ ଛାୟାରେ ଜୀବନ ବିତାଉଥିବେ, ଏଣୁ ସେମାନଙ୍କର ମନ ସବୁବେଳେ ଦୁଇପଦ ସିମ୍ପାଥି ବା ଦୟା ଖୋଜୁଥାଏ। ଯେତେବେଳେ ପର୍ଯ୍ୟନ୍ତ ସେମାନେ ସିମ୍ପାଥି ବା ଦୟାର ଦୁଇ ଶବ୍ଦ ଶୁଣିନାହାନ୍ତି, ସେମାନେ ଆନନ୍ଦ ଅନୁଭବ କରନ୍ତି ନାହିଁ। ମୁଁ ଭାବେ ଏଇଟା କିଛି ଭଲ କଥା ନୁହେଁ। ଜୀବନ ବଞ୍ଚିବା ପାଇଁ ଦୟାର ଆବଶ୍ୟକତା ନାହିଁ ଏବଂ ଦୟା କେବେ ଜୀବନର ସମ୍ପତ୍ତି ହୋଇପାରେ ନାହିଁ। ମୁଁ ଚାହିଁବି ଯେ ଆପଣମାନେ ନିଜ ଅନୁସାରେ ଜୀବନ ଜିଇଁବାର ପ୍ରୟାସ କରନ୍ତୁ। ଆଉ ଗୋଟିଏ କଥା ହେଲା, ଯଦି ଆପଣଙ୍କର ନର୍ଭସନେସ୍ର ସ୍ୱଭାବ ନାହିଁ, ତେବେ ଆତ୍ମହତ୍ୟା କରିବାର ବିଚାର କେବେ ହେଲେ ଆପଣଙ୍କ ମନକୁ ଆସିବ ନାହିଁ। ଏବଂ ବେଳେବେଳେ ଆପଣ ଦେଖିଥିବେ ଏଭଳି ମା ଭଉଣୀ ଅଛନ୍ତି ଯେଉଁମାନଙ୍କର ଜୀବନରେ ଅତି ଭୟଙ୍କର ଘଟଣା ସବୁ ଘଟିଛି, ବଞ୍ଚିବା ଦୁର୍ବିସହ ହୋଇଯାଇଛି। କିନ୍ତୁ ମୁଁ ଆଉ କେତେକ ମା ଭଉଣୀଙ୍କୁ ଦେଖିଛି ଜୀବନର କଠିନରୁ କଠିନ ସମୟରେ ପରିବାରର ସର୍ବସ୍ୱ ହରାଇଲା ପରେ ମଧ୍ୟ, ସ୍ୱାମୀ ଅଚାନକ ଚାଲିଗଲା ପରେ ମଧ୍ୟ ସେମାନେ ସାହସ ଉତ୍ସାହର ସହିତ ପରିବାର ଚଳାନ୍ତି, ନିରାଶ ହୁଅନ୍ତି ନାହିଁ। ଜୀବନ ଜିଇଁବା ପାଇଁ ଆମ ଆଖପାଖରେ ଏଭଳି ଅନେକ ଘଟଣା ଘଟିଥାଏ, ଆଉ ଯଦି ସେଗୁଡ଼ିକୁ ଆମେ ଲକ୍ଷ୍ୟ କରିବା ତାହେଲେ ନିରାଶାର ପରିସ୍ଥିତି କେବେ ହେଲେ ଆମ ଜୀବନରେ ଆସିବ ନାହିଁ। ବେଳେବେଳେ ମୁଁ ଦେଖେ ଛାତ୍ରଛାତ୍ରୀମାନଙ୍କର ଗୋଟିଏ ଅଭ୍ୟାସ ହେଉଛି ସେମାନେ ପରୀକ୍ଷା ଦେବା ପରେ ନିଜ ସାଙ୍ଗସାଥି ଏବଂ ଶିକ୍ଷକଙ୍କ ସହିତ ଆଲୋଚନା କରନ୍ତି ଯେ ସେମାନେ ଉତ୍ତର ଠିକ୍ ଲେଖିଛନ୍ତି କି ନାହିଁ, ଯେଉଁ ସବୁ ପ୍ରଶ୍ନ ପଡ଼ିଥିଲା ସେସବୁ ଠିକ୍ କରିଛନ୍ତି କି ନାହିଁ, ପୁଣି ହିସାବ କରି ବସନ୍ତି ସେମାନଙ୍କର କେତେ ନମ୍ବର ଆସିବ। ମୋର ଆପଣମାନଙ୍କୁ ବିନମ୍ର ଅନୁରୋଧ ଯେ ଆପଣମାନେ ଏସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ। ଆରେ ଭାଇ, ଯଦି ପରୀକ୍ଷା ଦେଇସାରିଛନ୍ତି ତାହେଲେ ଆଗାମୀ ପରୀକ୍ଷା ପାଇଁ ଚିନ୍ତା କରନ୍ତୁ। ଆପଣମାନେ ଯଦି ଏଥିରେ ବୁଡ଼ି ରହିବେ ତେବେ ଦ୍ୱିତୀୟ ଦିନର ପରୀକ୍ଷା ଉପରେ ଏହାର କୁପ୍ରଭାବ ନିଶ୍ଚୟ ପଡ଼ିବ। କ୍ଲାସରୁମ୍ରୁ ବାହାରିବା ମାତ୍ରେ ଭୁଲି ଯାଆନ୍ତୁ ଯେ ଯାହା ଗଲା ତାହା ସରିଗଲା। ଭବିଷ୍ୟତ କଥା ବିଚାର କରନ୍ତୁ, ଏ କଥାକୁ ହୃଦୟର ସହିତ ଗ୍ରହଣ କରନ୍ତୁ ଏବଂ ମୁଁ ବାପା ମା' ତଥା ଶିକ୍ଷକମାନଙ୍କୁ ମଧ୍ୟ କହିବି ଯେ ପରୀକ୍ଷା ପରେ ଦୟାପୂର୍ବକ ପିଲାମାନଙ୍କୁ ପଚାରନ୍ତୁ ନାହିଁ ଯେ ପରୀକ୍ଷା କେମିତି ହୋଇଛି। ମୁଁ ତ ବାପା ମାଆଙ୍କୁ କହିବି ଯେ ପରୀକ୍ଷାରୁ ବାହାରିବା ମାତ୍ରେ ସେମାନେ ପିଲାମାନଙ୍କୁ ଦେଖନ୍ତୁ ଏବଂ କୁହନ୍ତୁ, ବାଃ, ତୁମେ ତ ବହୁତ ଖୁସି ଦିଶୁଛ, ତୁମକୁ ଦେଖି ଜଣାପଡ଼ୁଛି ଯେ ପରୀକ୍ଷା ତୁମର ଖୁବ୍ ଭଲ ହୋଇଛି, ବହୁତ ଆତ୍ମବିଶ୍ୱାସୀ ଦେଖାଯାଉଛ। ମୋର ବାପା ମାଆମାନଙ୍କୁ ବିଶେଷ ଅନୁରୋଧ, ଆପଣ ଏଭଳି ମନୋବୈଜ୍ଞାନିକ ବାତାବରଣ ସୃଷ୍ଟି କରନ୍ତୁ, କାରଣ ତାଙ୍କୁ ଦ୍ୱନ୍ଦ୍ୱରେ ପକାନ୍ତୁ ନାହିଁ ଏବଂ ଆଗାମୀ ପରୀକ୍ଷା ପାଇଁ ଧ୍ୟାନ କେନ୍ଦ୍ରିତ କରାନ୍ତୁ। ଚାଲିଗଲା ବିଷୟକୁ ଆଲୋଚନା କଲେ ମନ ଖରାପ ଲାଗେ, ଯାହା ଗଲା ତାହା ଗଲା। ପରୀକ୍ଷା ପରେ ଫଳାଫଳ ହିସାବ କରିବାର ଅଛି ତ, ସବା ଶେଷରେ ହିସାବ କରନ୍ତୁ, ସବୁ ପରୀକ୍ଷା ଠିକ୍ ଠିକ୍ ହେବ। ବେଳେବେଳେ ନିଜର ପ୍ରିୟ ବିଷୟ ଭାବି କେତେକ କୌଣସି ବିଷୟରେ ପଢ଼ାପଢ଼ିରେ ଅବହେଳା କରନ୍ତି, ସେସବୁ ବିଷୟରେ କ୍ଷତି ହୁଏ। ଏଭଳି ଚିନ୍ତା ବା ଭାବନାଠାରୁ ଦୂରେଇ ରୁହନ୍ତୁ, ସମସ୍ତ ବିଷୟକୁ ସମାନ ଭାବରେ ଗୁରୁତ୍ୱ ଦିଅନ୍ତୁ। ଆଉ ଗୋଟିଏ କଥା ହେଲା, ପରୀକ୍ଷା ସମୟରେ ବହୁତ ଚିଡ଼ିଚିଡ଼ା ଲାଗେ। ଘରେ ଛୋଟ ଭାଇ ଯଦି କିଛି ପାଟିତୁଣ୍ଡ କରେ ଚିଡ଼ିଚିଡ଼ା ଲାଗେ, ମା' ଖାଇବା ପାଇଁ ଡାକିଲେ ଚିଡ଼ିଚିଡ଼ା ଲାଗେ, ମା' ଯଦି ଶୀଘ୍ର ଗାଧୋଇବାକୁ କୁହନ୍ତି ତାହେଲେ ବି ଚିଡ଼ିଚିଡ଼ା ଲାଗେ। ନା ନା, ଏସବୁ ନୁହେଁ ବନ୍ଧୁଗଣ, ଏହାଦ୍ୱାରା ନିଜର ମନ ଉପରେ ଖରାପ ପ୍ରଭାବ ପଡ଼େ। ଆପଣମାନେ ହସନ୍ତୁ, ଖେଳନ୍ତୁ ଏବଂ ତା ସହିତ ମଧ୍ୟ ପରୀକ୍ଷା ପାଇଁ ପଢ଼ନ୍ତୁ, କିନ୍ତୁ ଘରେ ଯଦି ଟିକିଏ ଶବ୍ଦ ହେଲା, ପାଟିତୁଣ୍ଡ ହେଲା, ତେବେ ବିଚଳିତ ହୋଇଯିବେ, ଏହା କିପରି କଥା କହିଲେ, ଏଭଳି କରନ୍ତୁ ନାହିଁ, ପ୍ରତ୍ୟେକ କଥାରୁ ଆନନ୍ଦ ପାଆନ୍ତୁ। ଯଦି ଏଭଳି କଥା, ତେବେ ରେଲୱେ ବା ପ୍ଲାଟଫର୍ମ ପାଖରେ ରହୁଥିବା ଲୋକ କଥା ଟିକେ ବିଚାର କରନ୍ତୁ ତ, ସେ କିପରି ପରୀକ୍ଷା ଦେଉଥିବେ, ସେମାନେ କ'ଣ ଏମିତି ଚିଡ଼ିଚିଡ଼ା ହୁଅନ୍ତି, ଏପରି କରିବା ଠିକ୍ ନୁହେଁ। ବେଳେବେଳେ ଆମେ ସକାଳୁ ଉଠିବାର ସଂକଳ୍ପ କରୁ କିନ୍ତୁ ଆମେ ଉଠିନଥାଉ, ମା କିଛି ଖାଇବାକୁ କରନ୍ତି, ଆମେ କହୁ ଖାଇବାକୁ ଇଚ୍ଛା ନାହିଁ, ଏଭଳି ଝଗଡ଼ା ସବୁ ଚାଲିଥାଏ। ପରୀକ୍ଷା ସମୟରେ ଏଭଳି ହେବା ଉଚିତ ନୁହେଁ। ବେଳେବେଳେ ଆମର ନିଜର ସାଙ୍ଗମାନଙ୍କ ସହିତ ଆମର ବହୁତ ପ୍ରତିଯୋଗିତା ମନୋଭାବ ଯୋଗୁଁ ଆମ ଭିତରେ ଜିଲସି ବା ଈର୍ଷା ସୃଷ୍ଟି ହୋଇଥାଏ। ବେଳେବେଳେ ଆମର କେହି ସାଙ୍ଗ ଆମକୁ କୌଣସି ପ୍ରଶ୍ନ ସମ୍ପର୍କରେ ପଚାରିଲେ ଭଲ ଲାଗେ ନାହିଁ, ଆମକୁ ଲାଗେ ସତ ଯେମିତି ସିଏ କିଛି କଥା ଶିଖି ନେଉଛି। ଦେଖନ୍ତୁ, ଯଦି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରୁଛି ଏବଂ ଆପଣ ତାଙ୍କୁ ଠିକ୍ ଉତ୍ତର କହିଦେଉଛନ୍ତି, ତାହେଲେ ଭାବନ୍ତୁନି ଯେ ସେ ସବୁ ଉତ୍ତର ଗୁଡ଼ିକ ଠିକ୍ ଭାବରେ ଶିଖିଯାଉଛି। ଯଦି ସେ ଉତ୍ତର ଜାଣିଥାନ୍ତା ତାହେଲେ ଗଲା ବର୍ଷକ ଭିତରେ ସେ ନିଶ୍ଚିତ ଭାବରେ ଜାଣିଥାନ୍ତା। ନିଜର କୌଣସି ସାଙ୍ଗ ବା ବନ୍ଧୁବାନ୍ଧବ କୌଣସି ପ୍ରଶ୍ନ ପଚାରିଲେ ତାକୁ ବିସ୍ତୃତ ଭାବରେ ବୁଝାଇ ଦିଅନ୍ତୁ, ପୁରା ଉତ୍ତର ଦିଅନ୍ତୁ, ଠିକ୍ ଉତ୍ତର କୁହନ୍ତୁ। ଏହାଦ୍ୱାରା କ'ଣ ହେବ କି, ନିଜର କନ୍ଫିଡେନ୍ସ ଲେଭେଲ୍ ବଢ଼ିଯିବ। ମନେ କରନ୍ତୁ ଆପଣଙ୍କର ଗୋଟିଏ ବିଷୟରେ ପରୀକ୍ଷା ଶେଷ ହୋଇଯାଇଛି। ବନ୍ଧୁଗଣ, ମୁଁ ସ୍ୱୀକାର କରେ ଯେ ନିଜ ସାଙ୍ଗସାଥି ନିଜର ଲୋକମାନଙ୍କ ସହିତ ପ୍ରତିଯୋଗିତା ନ କଲେ ନିଜକୁ ନିଜ ସହିତ ହିଁ ପ୍ରତିଯୋଗିତା କରାନ୍ତୁ। କାଲି ଯାହା ମୁଁ କହିଥିଲି ମୋର ରେକର୍ଡ ମୁଁ ହିଁ ଭଙ୍ଗ କରିବି, ଆଜି ମୁଁ କ'ଣ ତାଠାରୁ ଭଲ କରିବି, ଏଭଳି ଏକ ଜିଦ୍ ରହିବା ନିହାତି ଦରକାର। ବେଳେବେଳେ ଏହି ଜିଦ୍ ମନୋଭାବ ଜୀବନରେ ନୂଆ ରଙ୍ଗ ଆଣିଦିଏ। ଆପଣମାନଙ୍କ ଭିତରେ ମଧ୍ୟ ଏକ ଜିଦ୍ ରହିବା ଉଚିତ, କିଛି କରାଇ ଦେଖାଇବାର, ନିଜର ପୁରୁଣା ରେକର୍ଡ ଭଙ୍ଗ କରିବାର ସଂକଳ୍ପ ରହିବା ଉଚିତ। ଆପଣମାନେ ତ ସର୍ଗେଇ ବୁବକାଙ୍କର ନାଁ ଶୁଣିଥିବେ, ଜଣେ ବହୁତ ବଡ଼ ଖେଳାଳି ଥିଲେ। ଆପଣ କଳ୍ପନା କରିପାରିବେ, ସେ 35 ଥର ନିଜର ରେକର୍ଡକୁ ହିଁ ନିଜେ ଭଙ୍ଗ କରିଛନ୍ତି। ଇଏ ଗୋଟେ ଛୋଟ କଥା ନୁହେଁ, ଏହା ଏକ ଐତିହାସିକ ଘଟଣା। ଭାବନ୍ତୁ ତ, କି ପ୍ରକାର ସଂକଳ୍ପ ଥିଲା ସେହି ଲୋକଙ୍କ ପାଖରେ, କେତେ ଆତ୍ମବିଶ୍ୱାସ ଥିଲା ତାଙ୍କ ମନରେ। କିଛି ନୂଆ କରିବା ପାଇଁ ଆପଣଙ୍କ ଭିତରେ ମଧ୍ୟ କେହି ନା କେହି ସର୍ଗେଇ ବୁବକା ନିଶ୍ଚୟ ଲୁଚିକରି ଥିବେ। ତାଙ୍କୁ ଆପଣ ଚିହ୍ନନ୍ତୁ, ଖୋଜି ବାହାର କରନ୍ତୁ, ନିଜକୁ ନିଜେ ଚିହ୍ନନ୍ତୁ। ଏବଂ ପରୀକ୍ଷା କେବଳ କ୍ଷମତା ପ୍ରଦର୍ଶନ ପାଇଁ ନୁହେଁ, ବରଂ ଏହା ନିଜ ଭିତରେ ଥିବା କ୍ଷମତା ଚିହ୍ନିବା ପାଇଁ ହୋଇଥାଏ। ଥରେ ଯଦି ଆମେ ଆମର କ୍ଷମତାକୁ ଜାଣିଯିବା ତାହେଲେ ଆମେ ନୂଆ ନୂଆ ସ୍ଥିତିକୁ ମଧ୍ୟ ସାମ୍ନା କରିପାରିବା। ମୋର ମନରେ ଆଉ କିଛି ବିଚାର ଆସୁଛି, କିନ୍ତୁ ବର୍ତ୍ତମାନ ତ ପରୀକ୍ଷାର ସମୟ ଆସିଯାଇଛି। କିନ୍ତୁ ମୁଁ ଶିକ୍ଷକ ବନ୍ଧୁମାନଙ୍କୁ, ସ୍କୁଲ ବନ୍ଧୁମାନଙ୍କୁ କହିବି ଯେ ଆମେ କ'ଣ ବର୍ଷକୁ 2 ଥର ପ୍ରତ୍ୟେକ ଟର୍ମରେ ଗୋଟିଏ ଗୋଟିଏ ସପ୍ତାହର ପରୀକ୍ଷା ଉତ୍ସବ ପାଳନ କରାଇପାରିବା ନାହିଁ, ଯେଉଁଥିରେ ପରୀକ୍ଷା ଉପରେ ବ୍ୟଙ୍ଗ କାବ୍ୟ କବି ସମ୍ମିଳନୀ ହେବ, ପରୀକ୍ଷାର ମଜାକ ଉଡ଼ାଯାଇପାରିବ, ପରୀକ୍ଷାର ଆଲୋଚନା କରାଯାଇପାରିବ, କେବେ ଏପରି ହୋଇପାରିବ ନାହିଁ। ପରୀକ୍ଷାକୁ ନେଇ କାର୍ଟୁନ୍ ପ୍ରତିଯୋଗିତା, ପରୀକ୍ଷାକୁ ନେଇ ପ୍ରବନ୍ଧ ନିବନ୍ଧ ପ୍ରତିଯୋଗିତା, ପରୀକ୍ଷା ଉପରେ ଭାଷଣ ପ୍ରତିଯୋଗିତା, ପରୀକ୍ଷାର ମନୋବୈଜ୍ଞାନିକ ପରିଣାମଗୁଡ଼ିକ ଉପରେ ତର୍କବିତର୍କ, ଅନ୍ୟାନ୍ୟ ବାଦବିବାଦ ପ୍ରତିଯୋଗିତା ହୋଇପାରିବନି। ଏପରି ହେଲେ ପରୀକ୍ଷାର ଚାପ ଆପେ ଆପେ କମିଯିବ, ପରୀକ୍ଷା ଏକ ଉତ୍ସବ ରୂପ ନେଇଯିବ ଏବଂ ଛାତ୍ରଛାତ୍ରୀ ଯେତେବେଳେ ପରୀକ୍ଷା ଦେବାକୁ ଯିବେ ସେତେବେଳେ ଶେଷ ମୁହୂର୍ତ୍ତରେ ଯେମିତିକି ମୁଁ ଆଜି ଆପଣଙ୍କର ଅନେକ ସମୟ ନେଉଛି ସେପରି ହେବ ନାହିଁ ଏବଂ ଆପଣମାନେ ନିଜେ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ବେଳେବେଳେ ମୋର ଅନୁଭବ ହୁଏ ଯେ ପାଠ୍ୟକ୍ରମରେ ହିଁ ପରୀକ୍ଷା କିପରି ହୁଏ ସେ ବିଷୟରେ ବୁଝାଇବା ପାଇଁ କ୍ଲାସ୍ ହେବା ଆବଶ୍ୟକ, କାରଣ ଏଭଳି ବିବ୍ରତ ଅବସ୍ଥା ଠିକ୍ ନୁହେଁ। ମୋ ମନରେ ତ ଅନେକ ବିଚାର ଆସୁଛି, ତେବେ ମୁଁ ଏବେ ଯେଉଁ ପଦବୀରେ ରହିଛି ସେ ପଦବୀରେ ରହି ଏ କଥା କହିବା କେତେ ଉଚିତ ହେବ ସେ କଥା ମୁଁ ଜାଣେନି, ତଥାପି କହିଦେଉଛି। କିନ୍ତୁ ବନ୍ଧୁଗଣ ମନେ ରଖନ୍ତୁ, ଏହା ମୋର ନିର୍ଣ୍ଣୟ ନୁହେଁ ଯେ ମୋଦିଜୀ ଏମିତି କହିଦେଇଥିଲେ, କିନ୍ତୁ ମୁଁ ଶିକ୍ଷାବିତମାନଙ୍କୁ କହୁଛି ଯେ ଭାଇମାନେ କେବେ ହେଲେ ତ ଅତି କମ୍ରେ ଚର୍ଚ୍ଚା କରନ୍ତୁ ଯେ ପିଲାମାନେ ପାଠ୍ୟପୁସ୍ତକ ନେଇ ପରୀକ୍ଷାରେ ବସିଲେ କ'ଣ ହେବ। ମୁଁ ଗାଇଡ୍ ବହି କଥା କହୁନି, ମୁଁ ଗୁଗୁଲ୍ ଗୁରୁର କଥା କହୁନି, ମୁଁ କହୁଛି ଟେକ୍ସଟ ବୁକ୍ର କଥା। ହୁଏତ ସାମ୍ନାରେ ପାଠ୍ୟପୁସ୍ତକ ଯଦି ରହେ ତେବେ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବହୁତ ପରିମାଣରେ ବଢ଼ିଯିବ। ଆମେ ତ କୌଣସି ମେମୋରି ଟେଷ୍ଟ କରୁନାହୁଁ, ଆମର ଦେଶରେ ଏସବୁର ଚିନ୍ତନ କରାଇବାର ଆବଶ୍ୟକତା ରହିଛି। ଯଦି ଶିକ୍ଷାବିତମାନେ ମାନସ ମନ୍ଥନ କରନ୍ତି, ଯଦି ଶିକ୍ଷାବିତମାନେ ଆଲୋଚନା କରନ୍ତି, ତାହେଲେ ଆମକୁ କୌଣସି ରାସ୍ତା ନିଶ୍ଚୟ ମିଳିଯିବ। ମୁଁ ପୁଣି ଦେଖିଛି ଯେ ଆଜିକାଲି ପିଲାମାନଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବା ସ୍ପେଶାଲ ଆସାଇନମେଣ୍ଟ ହେଉଛି, ସେଗୁଡ଼ିକ ଗୋଟେ ଗୋଟେ ପରୀକ୍ଷା, କିନ୍ତୁ ପିଲାମାନେ ଏହାକୁ ପରୀକ୍ଷା ଭଳି ନ ଭାବି ଏହାର ଆନନ୍ଦ ନିଅନ୍ତି। ସେମାନେ 5-6 ଦିନ ପାଇଁ ରିସର୍ଚ୍ଚ କରନ୍ତି, ନିଜର ପେପର ପ୍ରସ୍ତୁତ କରନ୍ତି, ବୁକ୍ଲେଟ୍ ତିଆରି କରନ୍ତି ଏବଂ ଶିକ୍ଷକକୁ ଆଣି ଦେଖାନ୍ତି। ଏଥିରେ ସବୁଠାରୁ ଭଲ କଥା ହେଲା ଯେ ଏଥିରେ କୌଣସି ଚାପ ନଥାଏ, ଏହା ଗୌରବର କଥା ହୋଇଯାଇଥାଏ। ସମସ୍ତଙ୍କର ଅନୁଭବ, ଏମିତି ପିଲାମାନଙ୍କୁ କୌଣସି କାମ ଦିଆଯାଉ ଯାହାକୁ ସେମାନେ ଖୁବ୍ ସୁନ୍ଦର ଭାବରେ କରିପାରିବେ। ଆମକୁ ଉପାୟ ଖୋଜିବାକୁ ପଡ଼ିବ, ଏହା ଶିକ୍ଷାବିତମାନଙ୍କର କାମ। ଯଦି ଶିକ୍ଷାବିତମାନେ ଚିନ୍ତନ କରି ସରକାରଙ୍କ ସାମ୍ନାରେ ପ୍ରସ୍ତାବ ରଖିବେ ତେବେ ସରକାର ମଧ୍ୟ ଭାବିବା ଆରମ୍ଭ କରିବେ। କିନ୍ତୁ ବନ୍ଧୁଗଣ ମୋର ବିଚାର, ମୁଁ ଯେଉଁଠି ଅଛି ସେ ସ୍ଥାନରୁ ମୁଁ କିଛି କରିପାରିବି ନାହିଁ। ମୁଁ ଆପଣମାନଙ୍କର ଜଣେ ସାଥୀ ଏବଂ ଆଜି ଆପଣମାନଙ୍କର ଜଣେ ବନ୍ଧୁ ରୂପରେ ଆପଣଙ୍କ ସହିତ କଥାବାର୍ତ୍ତା କରୁଛି। ଆପଣଙ୍କୁ କହୁଛି ମୋର ଆପଣଙ୍କୁ ଅନେକ ଅନେକ ଶୁଭକାମନା। ମୋର ବିଶ୍ୱାସ ଯେ ଆପଣମାନେ ହସି ଖେଳି ପରୀକ୍ଷା ଦେବେ, ତାହା 10ମ ଶ୍ରେଣୀର ପରୀକ୍ଷା ହେଉ ବା 12ମ ଶ୍ରେଣୀର ପରୀକ୍ଷା ବା ତାହା କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା। କିଏ IAS ପାଇବା ପାଇଁ ସାରା ରାତି ପରିଶ୍ରମ କରେ, ଏମିତି ବହୁତ ପ୍ରକାରର ପରୀକ୍ଷା ହୁଏ। ପୁରା 2 ବା 2.5 ମାସ ପର୍ଯ୍ୟନ୍ତ ଚାରିଆଡ଼େ ପୁରା ପରୀକ୍ଷାର ବାତାବରଣ। ଏହି ବାତାବରଣରେ ମୋର ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା। ବନ୍ଧୁଗଣ ମୋର ବିଶ୍ୱାସ, ଆପଣମାନେ ପରୀକ୍ଷାକୁ ଏକ ବୋଝ ଭଳି ଗ୍ରହଣ କରିବେ ନାହିଁ, ପ୍ରତିଯୋଗିତା ବୋଲି ଗ୍ରହଣ କରିବେ ନାହିଁ, କିନ୍ତୁ ସୁଯୋଗ ଭାବେ ଗ୍ରହଣ କରିବେ। ଆପଣମାନଙ୍କର ବୟସ ଏଭଳି ଯେ ଆପଣମାନେ ଯେକୌଣସି ପ୍ରତିଯୋଗିତାକୁ ଏକ ଚ୍ୟାଲେଞ୍ଜ ରୂପେ ଗ୍ରହଣ କରିବେ ଏବଂ ଏହାଠାରୁ ଭଲ ଜୀବନ ଆଉ କ'ଣ ଅଛି କହିଲେ। ପରୀକ୍ଷାକୁ ଏକ ସୁଯୋଗ ବୋଲି ଭାବନ୍ତୁ, ନିଜର ପୁରୁଣା ରେକର୍ଡକୁ ନିଜେ ହିଁ ଭଙ୍ଗ କରିବାର ସଂକଳ୍ପ କରନ୍ତୁ, ବର୍ତ୍ତମାନକୁ ନେଇ ବଞ୍ଚିବାର ଚେଷ୍ଟା କରନ୍ତୁ, ବର୍ତ୍ତମାନ ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ। ମୋର ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା। ବନ୍ଧୁଗଣ ଆସନ୍ତା ମାସରେ ପୁଣି ଆଉ ଥରେ ମନର କଥା ପାଇଁ ଆପଣଙ୍କ ପାଖକୁ ମୁଁ ଆସିବି, କିନ୍ତୁ ଆପଣମାନଙ୍କର ମନରେ ମଧ୍ୟ ଯଦି କିଛି ବିଚାର ଅଛି ତେବେ ତାକୁ ନିଶ୍ଚୟ ଆମ ପାଖକୁ ପଠାନ୍ତୁ। ବହୁତ ଲୋକ ଅନେକ ଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି, ବହୁତ ଭଲ ଭଲ ପ୍ରସ୍ତାବ ଦେଇଛନ୍ତି। ଏ ଭିତରୁ ଶିକ୍ଷା ବିଭାଗକୁ ମଧ୍ୟ କେତେକ ପ୍ରସ୍ତାବ ପହଞ୍ଚାଇବାର ଅଛି, ଯାହାଦ୍ୱାରା କି ପରୀକ୍ଷା ସମୟରେ ସାରା ଦେଶରେ କ'ଣ ହେଉଛି ସେ ବିଷୟରେ ଚିନ୍ତା କରିହେବ। ଏହାପରେ ବି ଆପଣମାନେ ଯେଉଁ ପରାମର୍ଶ ଦେବେ ସେଗୁଡ଼ିକୁ ମୁଁ ଶିକ୍ଷା ବିଭାଗକୁ ନିଶ୍ଚୟ ପଠାଇଦେବି, ଯାହାଦ୍ୱାରା କି ସେସବୁ ଉପରେ ବିଚାର ବିମର୍ଶ କରାଯାଇପାରିବ, କାରଣ ପ୍ରତ୍ୟେକ ବ୍ୟକ୍ତିକୁ ଆଗକୁ ବଢ଼ିବାର ଅଛି। ଯିଏ ଯେଉଁଠି ଅଛି ସେଠାରୁ ନୂଆ ନୂଆ ଉଚ୍ଚତାକୁ ପହଞ୍ଚିବାର ଅଛି। ଆମେ ସମସ୍ତେ ମିଳିମିଶି ଏକଥା ହାସଲ କରିପାରିବା, ବହୁତ ଭଲ କରିପାରିବା। ବନ୍ଧୁଗଣ ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା, ଧନ୍ୟବାଦ।